ମୋର ପ୍ରିୟ ଦେଶବାସୀଗଣ, ଗତଥର ମୁଁ ଯେତେବେଳେ ଆପଣଙ୍କୁ ମନର କଥା କହିଥିଲି, ସେତେବେଳେ ଭୂମିକମ୍ପର ଭୟଙ୍କର ଘଟଣା ମୋତେ ବହୁତ ବିଚଳିତ କରିଥିଲା। ମନର କଥା କହିବାକୁ ଚାହୁଁନଥିଲି, ତଥାପି ମନର କଥା କହିଥିଲି। ଆଜି ଯେତେବେଳେ ମନର କଥା କହୁଛି, ସେତେବେଳେ ଚାରିଆଡ଼େ ଭୟଙ୍କର ଝାଞ୍ଜି ପବନ, ଗରମ ଆଉ ଅନେକ ଅନେକ ଅସୁବିଧାର ଖବର ଆସିବାରେ ଲାଗିଛି। ମୋର ଆପଣ ସମସ୍ତଙ୍କୁ ଅନୁରୋଧ ଯେ ଏଇ ଖରାଦିନରେ ଆମେ ନିଜର ତ ଯତ୍ନ ନେବା। ଆମକୁ ସମସ୍ତେ କହୁଥିବେ ବହୁତ ପାଣି ପିଅନ୍ତୁ, ନିଜ ଶରୀରକୁ ଘୋଡ଼ାଇ ରଖନ୍ତୁ, ହେଲେ ମୁଁ ଆପଣମାନଙ୍କୁ କହୁଛି, ଆମ ଆଖପାଖରେ ଥିବା ପଶୁପକ୍ଷୀଙ୍କର ଆବଶ୍ୟକତା ପ୍ରତି ମଧ୍ୟ ଦୃଷ୍ଟି ଦିଅନ୍ତୁ। ଏହି ଦିନମାନଙ୍କରେ ପରିବାରରେ ପିଲାମାନଙ୍କୁ ଗୋଟିଏ କାମ ଦିଆଯାଉ ଯେ ସେମାନେ ଘର ବାହାରେ ଗୋଟିଏ ପାତ୍ରରେ ପକ୍ଷୀମାନଙ୍କ ପାଇଁ ପିଇବା ପାଣି ରଖନ୍ତୁ, ଆଉ ଧ୍ୟାନ ଦିଅନ୍ତୁ ସେ ପାଣି ଯେମିତି ଗରମ ନ ହୋଇଯାଉ। ଆପଣ ଦେଖିବେ ପରିବାରରେ ପିଲାଙ୍କ ଭିତରେ ଭଲ ସଂସ୍କାର ଆସିଯିବ, ଆଉ ଏହି ଭୟଙ୍କର ଗ୍ରୀଷ୍ମରେ ପଶୁପକ୍ଷୀ ମଧ୍ୟ ରକ୍ଷା ପାଇଯିବେ। ଏକପକ୍ଷରେ ଗରମର ଦିନ ଚାଲିଥିଲା ବେଳେ ଅନ୍ୟପକ୍ଷରେ ଚାଲିଛି କିଛି ସୁଖ କିଛି ଦୁଃଖର ଦିନ। ପରୀକ୍ଷା ଦେବା ପରେ ଫଳ ନ ବାହାରିବା ଯାଏଁ ମନକୁ ଶାନ୍ତି ମିଳେ ନା। ଏବେ CBSE, ଭିନ୍ନ ଭିନ୍ନ ବୋର୍ଡ଼ ପରୀକ୍ଷା ଏବଂ ଅନ୍ୟାନ୍ୟ ପରୀକ୍ଷାରେ ପାସ୍ କରିଥିବା ଶିକ୍ଷାର୍ଥୀ ବନ୍ଧୁମାନେ ସେମାନଙ୍କର ପରୀକ୍ଷାଫଳ ପାଇସାରିଲେଣି। ମୁଁ ସେମାନଙ୍କୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି, ଅନେକ ଅନେକ ଅଭିନନ୍ଦନ। ମୋର ମନର କଥା କହିବା ସାର୍ଥକ ହେଲା ବୋଲି ମୁଁ ସେତେବେଳେ ଜାଣିଲି ଯେତେବେଳେ ଅନେକ ଛାତ୍ରଛାତ୍ରୀ ସେମାନଙ୍କର ପରୀକ୍ଷାଫଳ ବାହାରିବା ପରେ ମୋତେ ସୂଚନା ଦେଲେ ଯେ ପରୀକ୍ଷା ପୂର୍ବରୁ ଆପଣଙ୍କ ମନ୍ କି ବାତ୍ରେ ଯାହା କିଛି ଶୁଣିଥିଲି, ପରୀକ୍ଷା ସମୟରେ ମୁଁ ତାକୁ ପୂରାପୂରି ଭାବେ ପାଳନ କଲି, ଆଉ ତାଦ୍ୱାରା ମୋର ଲାଭ ହେଲା। ଯାହା ହେଉ ବନ୍ଧୁଗଣ, ଆପଣମାନେ ଏକଥା ମୋତେ ଲେଖି ଜଣାଇଲେ ମୋତେ ବହୁତ ଭଲ ଲାଗିଲା। କିନ୍ତୁ ଆପଣଙ୍କ ସଫଳତାର କାରଣ କେବଳ ମୋର ମନର କଥା ନୁହେଁ, ଆପଣଙ୍କର ସଫଳତାର କାରଣ ଆପଣ ବର୍ଷସାରା କଠିନ ପରିଶ୍ରମ କରିଛନ୍ତି, ପୁରା ପରିବାର ଆପଣଙ୍କ ସହିତ ମିଶି ଏହି ପରିଶ୍ରମରେ ସହଭାଗୀ ହୋଇଛନ୍ତି, ଆପଣଙ୍କର ସ୍କୁଲ ଆପଣଙ୍କର ଶିକ୍ଷକ ସମସ୍ତେ ଚେଷ୍ଟା କରିଛନ୍ତି, କିନ୍ତୁ ଆପଣମାନେ ନିଜକୁ ସମସ୍ତଙ୍କର ଆଶାନୁରୂପ କରିପାରିଛନ୍ତି। ମନ୍ କି ବାତ୍ ପରୀକ୍ଷା ପୂର୍ବରୁ ଯେଉଁ ଟିପ୍ସ ଦିଆଯାଇଥାଏ ତାହା ପୂରାପୂରି ସେହି ପ୍ରକାରର ଥିଲା। କିନ୍ତୁ ଏଥିପାଇଁ ମୁଁ ଖୁସି ଯେ ମନର କଥାର କିଭଳି ବ୍ୟବହାର ହୋଇପାରୁଛି, କେତେ ସାର୍ଥକ ହୋଇପାରୁଛି, ମୋତେ ଖୁସି ଲାଗିଲା। ମୁଁ ଯେତେବେଳେ କହୁଛି କେଉଁଠି ସୁଖ କେଉଁଠି ଦୁଃଖ, ଅନେକ ବନ୍ଧୁ ଅଛନ୍ତି ଯେଉଁମାନେ ଖୁବ୍ ଭଲ ନମ୍ବର ରଖି ପାସ୍ ହୋଇଛନ୍ତି। ମୋର କିଛି ଯୁବବନ୍ଧୁ ପାସ୍ ହୋଇଥିବେ, କିନ୍ତୁ ହୁଏତ ମାର୍କସ୍ କମ୍ ମିଳିଥିବ। ଆଉ କିଛି ଥିବେ ଯେଉଁମାନେ ବିଫଳ ହୋଇଥିବେ। ଯେଉଁମାନେ ଉତ୍ତୀର୍ଣ୍ଣ ହୋଇଛନ୍ତି ସେମାନଙ୍କୁ ମୋର କେବଳ ଏତିକି ପରାମର୍ଶ ଯେ ଆପଣ ଏମିତି ଗୋଟିଏ ମୋଡ଼ ଉପରେ ଠିଆ ହୋଇଛନ୍ତି ଯେଉଁଠାରୁ ଆପଣ ଆପଣଙ୍କ କ୍ୟାରିୟର ମାର୍ଗ ଚୟନ କରୁଛନ୍ତି। ଏବେ ଆପଣଙ୍କୁ ନିଷ୍ପତ୍ତି ନେବାର ଅଛି ଯେ ଆଗକୁ ଆପଣଙ୍କର ରାସ୍ତା କ'ଣ ହେବ, ଆଉ ତା ପୁଣି ନିର୍ଭର କରିବ ଆଗକୁ କେଉଁ ବାଟରେ ଆପଣ ଯିବାକୁ ଇଚ୍ଛା କରୁଛନ୍ତି। ସାଧାରଣତଃ ଅଧିକାଂଶ ଛାତ୍ରଛାତ୍ରୀଙ୍କୁ ଜଣାନଥାଏ ଯେ କ'ଣ ପଢ଼ିବା, କାହିଁକି ପଢ଼ିବା, କେଉଁଠି ଯିବା, ଲକ୍ଷ୍ୟ କ'ଣ। ପ୍ରାୟତଃ ନିଜ ଆଖପାଖରେ ସାଙ୍ଗମାନଙ୍କ ମଧ୍ୟରେ ପରିବାରରେ କିମ୍ବା ନିଜ ବାପାମାଙ୍କର ଯାହା ଇଚ୍ଛା ଥାଏ ତାକୁ ହିଁ ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥାଏ। ବିଶ୍ୱ ଏବେ ବହୁତ ବଡ଼ ହୋଇସାରିଛି, ବିଷୟର ମଧ୍ୟ ସୀମା ନାହିଁ, ସୁଯୋଗ ମଧ୍ୟ ଅନେକ। ଆପଣ ଟିକେ ସାହସ ଧରି ନିଜର ରୁଚି ପ୍ରକୃତି ପ୍ରବୃତ୍ତି ଅନୁସାରେ ନିଜର ରାସ୍ତା ବାଛନ୍ତୁ। ପ୍ରଚଳିତ ରାସ୍ତାଗୁଡ଼ିକ ହିଁ କାହିଁକି ବାଛୁଛନ୍ତି, ଚେଷ୍ଟା କରନ୍ତୁ, ନିଜକୁ ଚିହ୍ନନ୍ତୁ। ଆପଣଙ୍କ ମଧ୍ୟରେ ନିହିତ ଉତ୍ତମ ଗୁଣଗୁଡ଼ିକର ପରିସ୍ଫୁଟନର ସୁଯୋଗ ମିଳୁଥିବା ଶିକ୍ଷା କ୍ଷେତ୍ରକୁ କାହିଁକି ଯେ ନ ବାଛିବେ। କିନ୍ତୁ ଥରେ ଏକଥା ବି ଚିନ୍ତା କରିବା ଉଚିତ ଯେ ମୁଁ ଯାହା କିଛି ହେବି, ଯାହା କିଛି ଶିଖିବି, ସେଥିରେ ଏଭଳି କ'ଣ ରହିବ ଯାହା ମୋ ଦେଶବାସୀଙ୍କ କାମରେ ଲାଗିବ। ଅନେକ ଜାଗା ଅଛି, ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ, ବିଶ୍ୱରେ ଯେତେ ମ୍ୟୁଜିୟମ ତିଆରି ହୋଇଛି ତା ତୁଳନାରେ ଭାରତରେ ଖୁବ୍ କମ୍ ମ୍ୟୁଜିୟମର ନିର୍ମାଣ ହେଉଛି, ଆଉ ବେଳେବେଳେ ଏହି ମ୍ୟୁଜିୟମ ପାଇଁ ଯୋଗ୍ୟ ବ୍ୟକ୍ତିଙ୍କୁ ପାଇବା ମଧ୍ୟ କଷ୍ଟସାଧ୍ୟ ହୋଇପଡ଼ୁଛି, କାରଣ ଏହା ପାରମ୍ପରିକ ଶିକ୍ଷାରେ ବେଶି ଲୋକପ୍ରିୟ ବିଭାଗ ନୁହେଁ। ଅବଶ୍ୟ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ଦିଗକୁ ମୁଁ ଆପଣଙ୍କୁ ଟାଣିବାକୁ ଚାହୁଁନି, କିନ୍ତୁ ଏକଥା କହିବାର ତାତ୍ପର୍ଯ୍ୟ ହେଲା ଯେ ଦେଶକୁ ଉତ୍ତମ ଶିକ୍ଷକଙ୍କର ଆବଶ୍ୟକତା ରହିଛି, ତ ପୁଣି ଉତ୍ତମ ସୈନିକମାନଙ୍କର ମଧ୍ୟ ଆବଶ୍ୟକତା ରହିଛି, ଉତ୍ତମ ବୈଜ୍ଞାନିକମାନଙ୍କର ଆବଶ୍ୟକତା ରହିଛି, ଆଉ ମଧ୍ୟ ଉତ୍ତମ କଳାକାର ସଙ୍ଗୀତଜ୍ଞମାନଙ୍କର ମଧ୍ୟ ଆବଶ୍ୟକତା ରହିଛି। କ୍ରୀଡ଼ା ଗୋଟିଏ ବିଶାଳ କ୍ଷେତ୍ର, ଆଉ ଖେଳାଳିମାନଙ୍କ ଛଡ଼ା ମଧ୍ୟ କ୍ରୀଡ଼ା ଜଗତରେ ମଧ୍ୟ ପ୍ରଚୁର ମାତ୍ରାରେ ଉତ୍ତମ ମାନବ ସମ୍ବଳର ଆବଶ୍ୟକତା ରହିଛି। ଅର୍ଥାତ୍ ଏତେଗୁଡ଼ିଏ କ୍ଷେତ୍ର ରହିଛି, ଆଉ ଏତେ ବିବିଧତା ଭରି ରହିଛି ଏ ବିଶ୍ୱରେ। ଆମେ ନିଶ୍ଚୟ ଚେଷ୍ଟା କରିବା, ସାହସ କରିବା। ଆପଣଙ୍କ ଶକ୍ତି, ଆପଣଙ୍କର ସାମର୍ଥ୍ୟ, ଆପଣଙ୍କର ସ୍ୱପ୍ନ ଦେଶର ସ୍ୱପ୍ନ ସହ ମଧ୍ୟ ସାମଞ୍ଜସ୍ୟ ରହିବା ଉଚିତ। ଆପଣଙ୍କ ପାଇଁ ଏହା ସୁଯୋଗ ନିଜ ରାସ୍ତା ବାଛିବାର। ଯେଉଁମାନେ ବିଫଳ ହୋଇଛନ୍ତି ସେମାନଙ୍କୁ ମୁଁ ଏତିକି କହିବି ଯେ ଜୀବନରେ ସଫଳତା ବିଫଳତା ସ୍ୱାଭାବିକ। ବିଫଳତାକୁ ଯିଏ ଗୋଟିଏ ସୁଯୋଗ ଭାବେ ଗ୍ରହଣ କରେ ସେ ସଫଳତାର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିଥାଏ। ବିଫଳତାରେ ଯିଏ ନିଜକୁ ବିଫଳ କରିପକାଏ ସେ ଜୀବନରେ ସଫଳ ହୋଇପାରେନି। ବିଫଳତାରୁ ମଧ୍ୟ ଆମେ ଅନେକ କିଛି ଶିଖିପାରିବା। ଆଉ ଆମେ ଏକଥା କାହିଁକି ଯେ ନ ଭାବିବା ଯେ ଆଜିର ବିଫଳତା ଆପଣଙ୍କୁ ନିଜକୁ ଚିହ୍ନିବାର ଗୋଟିଏ ସୁଯୋଗ, ଆପଣଙ୍କର ଅନ୍ତର୍ନିହିତ ଶକ୍ତିକୁ ଚିହ୍ନିବାର ଗୋଟିଏ ଅବସର ହୋଇପାରେ। ଆଉ ସମ୍ଭବତଃ ଆପଣ ନିଜର ଶକ୍ତିକୁ ଚିହ୍ନିପାରି ଗୋଟିଏ ନୂଆ ରାସ୍ତା ବାଛି ନେଇପାରନ୍ତି। ଆମ ଦେଶର ପୂର୍ବତନ ରାଷ୍ଟ୍ରପତି ଶ୍ରୀଯୁକ୍ତ ଏପିଜେ ଅବଦୁଲ କାଲାମଙ୍କର କଥା ମୋର ମନେପଡ଼େ। ସେ ତାଙ୍କ ପୁସ୍ତକ ମାଇ ଜର୍ଣ୍ଣି ଟ୍ରାନ୍ସଫର୍ମିଂ ଡ୍ରିମ୍ସ ଇଣ୍ଟୁ ଆକ୍ସନ୍ରେ ନିଜ ଜୀବନର ଗୋଟିଏ ଘଟଣା ବିଷୟରେ ଲେଖିଛନ୍ତି। ସେ ଲେଖିଛନ୍ତି, ପାଇଲଟ ହେବା ପାଇଁ ମୋର ବହୁତ ଇଚ୍ଛା ଥିଲା, ସ୍ୱପ୍ନ ଥିଲା, କିନ୍ତୁ ମୁଁ ଯେତେବେଳେ ପାଇଲଟ ହେବା ପାଇଁ ଗଲି ମୁଁ ଫେଲ୍ ହୋଇଗଲି, ବିଫଳ ହେଲି, ଅକୃତକାର୍ଯ୍ୟ ହେଲି। ହେଲେ ଆପଣ ଦେଖନ୍ତୁ ତାଙ୍କର ଅକୃତକାର୍ଯ୍ୟ ହେବା, ବିଫଳ ହେବା ମଧ୍ୟ କେତେ ବଡ଼ ସୁଯୋଗ ସୃଷ୍ଟି କଲା। ସେ ଦେଶର ମହାନ ବୈଜ୍ଞାନିକ ହୋଇଗଲେ, ରାଷ୍ଟ୍ରପତି ହେଲେ ଏବଂ ଦେଶର ଆଣବିକ ଶକ୍ତି କ୍ଷେତ୍ରରେ ତାଙ୍କର ବହୁତ ବଡ଼ ଅବଦାନ ରହିଲା। ଆଉ ସେଇଥିପାଇଁ ମୁଁ କହୁଛି ବନ୍ଧୁଗଣ ଯେ ବିଫଳତାର ବୋଝ ତଳେ ଦବିଯିବ ନାହିଁ, ବିଫଳତା ମଧ୍ୟ ଗୋଟିଏ ସୁଯୋଗ। ବିଫଳତାକୁ ଏମିତି ହାତଛଡ଼ା କରନ୍ତୁନି, ବିଫଳତାକୁ ମଧ୍ୟ ଧରି ରଖନ୍ତୁ, ଖୋଜନ୍ତୁ। ବିଫଳତା ଭିତରେ ମଧ୍ୟ ଆଶାର ସୁଯୋଗ ନିହିତ ଥାଏ। ଆଉ ମୋର ଏହି ଯୁବବନ୍ଧୁମାନଙ୍କୁ ବିଶେଷ ଅନୁରୋଧ ଏବଂ ବିଶେଷ କରି ସେମାନଙ୍କର ପରିବାର ସଦସ୍ୟମାନଙ୍କୁ ଯେ ପୁଅ ଯଦି ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଗଲା ତେବେ ଘରେ ଏଭଳି ବାତାବରଣ ସୃଷ୍ଟି କରନ୍ତୁ ନାହିଁ ଯାହାଦ୍ୱାରା କି ସେ ଜୀବନର ସମସ୍ତ ଆଶା ହରାଇ ବସିବ। ବେଳେବେଳେ ସନ୍ତାନର ବିଫଳତା ପିତାମାତାଙ୍କର ସ୍ୱପ୍ନର ବିପରୀତ ହୋଇଥାଏ ଆଉ ବିଷମ ପରିସ୍ଥିତି ସୃଷ୍ଟି ହୋଇଥାଏ। ଏଭଳି ହେବା ଉଚିତ ନୁହେଁ। ଜୀବନର ଶକ୍ତି ହିଁ ବିଫଳତାକୁ ହଜମ କରିବାର ଶକ୍ତି ଦେଇଥାଏ। ସଫଳ ହୋଇଥିବା ସମସ୍ତ ଯୁବବନ୍ଧୁମାନଙ୍କୁ ମୁଁ ପୁଣି ଥରେ ଅଭିନନ୍ଦନ ଜ୍ଞାପନ କରୁଛି ଏବଂ ଅକୃତକାର୍ଯ୍ୟ ହୋଇଥିବା ବନ୍ଧୁମାନେ ଅନ୍ୟାନ୍ୟ ବାଟ ଖୋଜିବାର ସୁଯୋଗ ପାଇଥିବାରୁ ସେମାନଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଉଛି। ଅଗ୍ରସର ହେବା ପାଇଁ ଆତ୍ମବିଶ୍ୱାସ ଜାଗ୍ରତ କରିବାର ପ୍ରୟାସ କରନ୍ତୁ। ଗତ ମନର କଥା ଏବଂ ଆଜି ଯେତେବେଳେ ମୁଁ ଆପଣଙ୍କ ସହିତ କଥା ହେଉଛି ତା ମଧ୍ୟରେ ଅନେକ ଘଟଣା ଘଟିଯାଇଛି। ମୋ ସରକାର ଗୋଟିଏ ବର୍ଷ ପୂର୍ଣ୍ଣ କରିଛି। ସାରା ଦେଶ ସୂକ୍ଷ୍ମତାର ସହ ଏହାର ତର୍ଜମା କରିଛି। କିଛି ଲୋକ ସମାଲୋଚନା କରିଛନ୍ତି ଏବଂ ଅନେକ ଲୋକ ଆମକୁ ଡିଷ୍ଟିଙ୍କସନ୍ ମାର୍କ ମଧ୍ୟ ଦେଇଛନ୍ତି। ଅବଶ୍ୟ ଗଣତନ୍ତ୍ରରେ ଏଭଳି ମନ୍ଥନ ଖୁବ୍ ଆବଶ୍ୟକ, ଶାସକ ଏବଂ ବିରୋଧୀ ମଧ୍ୟ ଆବଶ୍ୟକ। କ'ଣ ଉଣା ରହିଲା ତା ମଧ୍ୟ ଜାଣିବା ବହୁତ ଜରୁରୀ ହୋଇଥାଏ। ଯାହା ସବୁ ଭଲ ହେଲା ତାର ମଧ୍ୟ ବିଶେଷ ଲାଭ ରହିଥାଏ। କିନ୍ତୁ ଏସବୁ ଅପେକ୍ଷା ଗତ ମାସର ଦୁଇଟି ଘଟଣା ମୋ ମନକୁ ଆନନ୍ଦ ଦେଇଛି। ଆମ ଦେଶରେ ଗରିବମାନଙ୍କ ପାଇଁ କିଛି ନା କିଛି କରିବାକୁ ମୋର ହୃଦୟରେ ସବୁବେଳେ ବ୍ୟାକୁଳତା ଥାଏ, ନୂଆ ନୂଆ କଥା ଚିନ୍ତା କରୁଥାଏ, ପ୍ରସ୍ତାବ ପାଇଲେ ତାକୁ ଗ୍ରହଣ କରେ। ଗତ ମାସରେ ଆମେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ଏବଂ ଅଟଳ ପେନ୍ସନ୍ ଯୋଜନା ନାମରେ ତିନୋଟି ସାମାଜିକ ସୁରକ୍ଷା ଯୋଜନାର ଶୁଭାରମ୍ଭ କଲୁ। ଏସବୁକୁ ଆଜିକି 20 ଦିନ ମଧ୍ୟ ହୋଇନାହିଁ, କିନ୍ତୁ ମୁଁ ଗର୍ବର ସହିତ କହୁଛି ଯେ କୋଚିତ ଆମ ଦେଶରେ ସରକାରଙ୍କ ଉପରେ ବିଶ୍ୱାସ କରି, ସରକାରଙ୍କର ଯୋଜନାଗୁଡ଼ିକ ଉପରେ ବିଶ୍ୱାସ କରି ଏତେ ଅଧିକ ସଂଖ୍ୟାରେ ସାଧାରଣ ଜନତା ସାମିଲ ହୋଇଥାନ୍ତି। ଏକଥା କହିବାରେ ମୋତେ ଖୁସି ଲାଗୁଛି ଯେ ମାତ୍ର 20 ଦିନର ସ୍ୱଳ୍ପ ଅବଧି ମଧ୍ୟରେ 8,52,00,000ରୁ ଅଧିକ ଲୋକ ଏହି ଯୋଜନାମାନଙ୍କରେ ନିଜର ନାମ ପଞ୍ଜୀକରଣ କରି ଏଥିରେ ସାମିଲ ହେଲେ। ସାମାଜିକ ସୁରକ୍ଷା ଦିଗରେ ଏହା ଆମର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ଆଉ ଆଗାମୀ ଦିନମାନଙ୍କରେ ଏହାର ଅଧିକ ସୁଫଳ ମିଳିବ। ଯେଉଁମାନଙ୍କ ପର୍ଯ୍ୟନ୍ତ ଏଯାଏଁ କଥା ପହଞ୍ଚିନି ସେମାନଙ୍କୁ ମୋର ଅନୁରୋଧ ଯେ ଆପଣମାନେ ମଧ୍ୟ ଏହାର ଲାଭ ଉଠାନ୍ତୁ। କେହି କେବେ ଭାବିପାରେ ମାସକୁ 1 ଟଙ୍କା, 12 ମାସକୁ ମାତ୍ର 12 ଟଙ୍କା, ଆଉ ଆପଣ ପାଉଛନ୍ତି ସୁରକ୍ଷା ବୀମା ଯୋଜନା, ଜୀବନଜ୍ୟୋତି ବୀମା ଯୋଜନା ଦିନକୁ 1 ଟଙ୍କାରୁ ମଧ୍ୟ କମ୍, ମାନେ ବର୍ଷକୁ 330 ଟଙ୍କା। ମୁଁ ଏଇଥିପାଇଁ କହୁଛି ଯେ ଗରିବ ଲୋକଙ୍କର ଆଉ କାହା ଉପରେ ନିର୍ଭର କରିବାର ଆବଶ୍ୟକତା ନାହିଁ, ଗରିବ ସ୍ୱୟଂ ସଶକ୍ତ ହୁଅନ୍ତୁ। ସେ ଦିଗରେ ଆମେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ଗ୍ରହଣ କରି ଚାଲିଛୁ। ମୁଁ ତ ଏମିତି ଗୋଟିଏ ସୈନ୍ୟବାହିନୀ ତିଆରି କରିବାକୁ ଚାହୁଁଛି, ଆଉ ସୈନ୍ୟ ମଧ୍ୟ ସେହି ଗରିବମାନଙ୍କ ମଧ୍ୟରୁ ବାଛିବାକୁ ଚାହୁଁଛି। ଗରିବମାନଙ୍କୁ ନେଇ ଗଠିତ ମୋର ଏହି ସେନା ଦାରିଦ୍ର୍ୟ ବିରୁଦ୍ଧରେ ସଂଗ୍ରାମ କରିବ ଏବଂ ଦାରିଦ୍ର୍ୟକୁ ପରାସ୍ତ କରିବ। ଆଉ ଦେଶରେ ବର୍ଷ ବର୍ଷ ଧରି ଆମ ମୁଣ୍ଡ ଉପରେ ଥିବା ଏହି ବୋଝ, ଏହି ଦାରିଦ୍ର୍ୟ କବଳରୁ ମୁକ୍ତି ପାଇବା ପାଇଁ ଆମେ ଅନବରତ ଚେଷ୍ଟା ଜାରି ରଖିବୁ ଏବଂ ସଫଳତା ମଧ୍ୟ ଲାଭ କରିବୁ। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଯାହା ମୋତେ ଆନନ୍ଦ ଦେଇଛି ତାହା ହେଲା କିସାନ ଟିଭି ଚ୍ୟାନେଲ। ଅବଶ୍ୟ ଦେଶରେ ଅନେକଗୁଡ଼ିଏ ଟିଭି ଚ୍ୟାନେଲ ରହିଛି, କ'ଣ ନାହିଁ, କାର୍ଟୁନ ପାଇଁ ମଧ୍ୟ ଚ୍ୟାନେଲ ରହିଛି, ସ୍ପୋର୍ଟସ୍ ଚ୍ୟାନେଲ ଅଛି, ସମ୍ବାଦ ଅଛି, ମନୋରଞ୍ଜନର ଚ୍ୟାନେଲ ଅଛି, ଅନେକଗୁଡ଼ିଏ ଚାଲିଛି। କିନ୍ତୁ ମୋ ପାଇଁ କିସାନ ଚ୍ୟାନେଲ ଗୁରୁତ୍ୱପୂର୍ଣ୍ଣ, କାରଣ ମୁଁ ଏହାଦ୍ୱାରା ଭବିଷ୍ୟତକୁ ଖୁବ୍ ଭଲ ଭାବରେ ଦେଖିପାରୁଛି। ମୋ ଦୃଷ୍ଟିରେ କିସାନ ଚ୍ୟାନେଲ ବିଲବାଡ଼ି ଥିବା ଗୋଟିଏ ଓପନ୍ ୟୁନିଭର୍ସିଟି, ଆଉ ଏଭଳି ଚ୍ୟାନେଲ ଯାହାର ଛାତ୍ର ହେଉଛି ଚାଷୀ ଓ ଶିକ୍ଷକ ମଧ୍ୟ ଚାଷୀ। ଉତ୍ତମ ଅନୁଭୂତିରୁ ଜ୍ଞାନଲାଭ କରିବା, ପାରମ୍ପରିକ କୃଷିରୁ ଆଧୁନିକ କୃଷି ପ୍ରଣାଳୀ ଆଡ଼କୁ ଅଗ୍ରସର ହେବା, ଜମି ଛୋଟ ଛୋଟ ଖଣ୍ଡ ହୋଇଗଲା, ପରିବାର ବଢ଼ି ଚାଲିଲା, ଜମି ଭାଗ କମ୍ ହୋଇଚାଲିଲା, ଏଭଳି ପରିସ୍ଥିତିରେ ଆମ ଜମିର ଉତ୍ପାଦନ କ୍ଷମତା କିପରି ବୃଦ୍ଧି ପାଇବ, ଫସଲରେ କି ପ୍ରକାର ପରିବର୍ତ୍ତନ ଅଣାଯାଇପାରିବ, ଏସବୁ କଥା ଶିଖିବା ଓ ବୁଝିବା ଆବଶ୍ୟକ। ଏବେ ତ ପାଣିପାଗର ପୂର୍ବାଭାସ ମଧ୍ୟ ମିଳିପାରୁଛି, ଏସବୁ କଥା ନେଇ ଏହି ଟିଭି ଚ୍ୟାନେଲ କାମ କରିବ। ଆଉ ମୋର ଚାଷୀ ଭାଇ ଓ ଭଉଣୀମାନେ, ଏଥିରେ ପ୍ରତ୍ୟେକ ଜିଲ୍ଲାରେ କୃଷକ ମନିଟରିଂ ବ୍ୟବସ୍ଥା ମଧ୍ୟ କରାଯାଇଛି, ଆପଣ ନିଶ୍ଚୟ ଏହା ସହିତ ଯୋଗାଯୋଗ କରନ୍ତୁ। ମୋର ମତ୍ସ୍ୟଜୀବୀ ଭାଇ ଭଉଣୀମାନଙ୍କୁ ମଧ୍ୟ କହିବାକୁ ଚାହେଁ ଯେ ମାଛ ଧରିବା କାର୍ଯ୍ୟରେ ଲିପ୍ତ ଲୋକମାନଙ୍କ ପାଇଁ ମଧ୍ୟ ଏହି କିସାନ ଚ୍ୟାନେଲରେ ବହୁତ କିଛି ରହିଛି। ପଶୁପାଳନ ଭାରତର ଗ୍ରାମ୍ୟ ଜୀବନର ପାରମ୍ପରିକ କାର୍ଯ୍ୟ, ଆଉ କୃଷିରେ ଗୋଟିଏ ପ୍ରକାର ସହାୟକ କ୍ଷେତ୍ର। କିନ୍ତୁ ବିଶ୍ୱସ୍ତରରେ ଦେଖିଲେ ଅନ୍ୟ ଦେଶମାନଙ୍କରେ ପଶୁମାନଙ୍କର ସଂଖ୍ୟା ତୁଳନାରେ ଯେତେ ଦୁଗ୍ଧ ଉତ୍ପାଦନ ହେଉଛି, ଭାରତ ଏ କ୍ଷେତ୍ରରେ ବହୁତ ପଛରେ ରହିଛି। ପଶୁମାନଙ୍କର ସଂଖ୍ୟା ତୁଳନାରେ ଦେଶରେ ଯେତେ ଦୁଗ୍ଧ ଉତ୍ପାଦନ ହେବା କଥା, ସେତେ ଆମ ଦେଶରେ ହେଉନି। ପ୍ରତ୍ୟେକ ପଶୁଠାରୁ ଅଧିକ ଦୁଗ୍ଧ ଉତ୍ପାଦନ କିଭଳି ହୋଇପାରିବ, ପଶୁଙ୍କର ଯତ୍ନ କିଭଳି ନିଆଯିବା ଉଚିତ, ସେମାନଙ୍କର ଖାଦ୍ୟ କ'ଣ ହେବା ଉଚିତ, ପାରମ୍ପରିକ ଢଙ୍ଗରେ ଆମେ ଅନେକ କିଛି କରୁଛୁ, କିନ୍ତୁ ବୈଜ୍ଞାନିକ ଉପାୟରେ ଆଗକୁ ବଢ଼ିବା ବହୁତ ଜରୁରୀ। ତେବେ ଯାଇ କୃଷି ସହିତ ପଶୁପାଳନ ମଧ୍ୟ ଆର୍ଥିକ ରୂପେ ଆମକୁ ଶକ୍ତିଶାଳୀ କରିପାରିବ, ଚାଷୀକୁ ମଧ୍ୟ ଶକ୍ତିଶାଳୀ କରିପାରିବ, ପଶୁପାଳକଙ୍କୁ ମଧ୍ୟ ମଜବୁତ କରିପାରିବ। ଆମେ କିଭଳି ଏ କ୍ଷେତ୍ରରେ ଅଗ୍ରସର ହୋଇପାରିବା, କି ପ୍ରକାର ଏ କ୍ଷେତ୍ରରେ ସଫଳତା ଲାଭ କରିପାରିବା, ସେ ଦିଗରେ ବୈଜ୍ଞାନିକ ପରାମର୍ଶ ଆପଣଙ୍କୁ ମିଳୁ। ମୋର ପ୍ରିୟ ଦେଶବାସୀଗଣ, 21 ଜୁନ୍ ମନେ ଅଛି? ଅବଶ୍ୟ ଆମ ଭୂଖଣ୍ଡରେ 21 ଜୁନ୍କୁ ଏଇଥିପାଇଁ ମନେ ରଖାଯାଏ ଯେ ଏହା ସବୁଠାରୁ ଲମ୍ବା ଦିନ, କିନ୍ତୁ 21 ଜୁନ୍ ଏବେ ବିଶ୍ୱରେ ଏକ ନୂତନ ପରିଚୟ ସୃଷ୍ଟି କରିଛି। ଗତ ସେପ୍ଟେମ୍ବର ମାସରେ ମିଳିତ ଜାତିସଂଘରେ ଉଦ୍ବୋଧନ ଦେବା ସମୟରେ ମୁଁ ଗୋଟିଏ ବିଷୟ ଉପସ୍ଥାପନା କରିଥିଲି ଏବଂ ଗୋଟିଏ ପ୍ରସ୍ତାବ ଦେଇଥିଲି ଯେ 21 ଜୁନ୍କୁ ଆନ୍ତର୍ଜାତିକ ଯୋଗ ଦିବସ ଭାବେ ପାଳନ କରାଯିବା ଉଚିତ। ଏଥିରେ ସମଗ୍ର ବିଶ୍ୱବାସୀ ଚକିତ ହୋଇଯାଇଥିଲେ। ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ ଯେ 100 ଦିନ ମଧ୍ୟରେ 177 ଦେଶର ସମର୍ଥନ ଲାଭ କରି ଏହି ପ୍ରସ୍ତାବ ଗୃହୀତ ହୋଇଗଲା। ମିଳିତ ଜାତିସଂଘର ଇତିହାସରେ ପ୍ରଥମ ଥର ପାଇଁ ସବୁଠାରୁ କମ୍ ସମୟ ମଧ୍ୟରେ ସର୍ବାଧିକ ଦେଶର ସମର୍ଥନ ଲାଭ କରି ଏହି ପ୍ରସ୍ତାବ ଗୃହୀତ ହେବା ଏବଂ ବିଶ୍ୱର ସମସ୍ତ ଭୂଭାଗ ଏଥିରେ ସାମିଲ ହେବା ଯେକୌଣସି ଭାରତୀୟ ପାଇଁ ଗର୍ବ ଏବଂ ଗୌରବର କଥା। କିନ୍ତୁ ଏବେ ଦାୟିତ୍ୱ ଆମର। ଆମେ କ'ଣ କେବେ ଚିନ୍ତା କରିଥିଲୁ ଯେ ଯୋଗ ମଧ୍ୟ ବିଶ୍ୱକୁ ଯୋଡ଼ିବାର ଗୋଟିଏ ମାଧ୍ୟମ ହୋଇପାରିବ? ବସୁଧୈବ କୁଟୁମ୍ବକମ୍, ଏହି ଯେଉଁ କଳ୍ପନା ଆମ ପୂର୍ବପୁରୁଷମାନେ କରିଥିଲେ, ସେଥିରେ ଯୋଗ ଗୋଟିଏ କ୍ୟାଟାଲିଟିକ୍ ଏଜେଣ୍ଟ ରୂପରେ ବିଶ୍ୱବାସୀଙ୍କୁ ଯୋଡ଼ିବାର ମାଧ୍ୟମ ହୋଇପାରୁଛି। କେତେ ବଡ଼ ଗର୍ବ ଓ ଆନନ୍ଦର କଥା! କିନ୍ତୁ ଯେତେବେଳେ ଆମେ ବହୁ ସଂଖ୍ୟାରେ ଯୋଗର ପ୍ରକୃତ ସ୍ୱରୂପ, ଯୋଗର ପ୍ରକୃତ ଶକ୍ତିକୁ ବିଶ୍ୱବାସୀଙ୍କ ଆଗରେ ଉପସ୍ଥାପିତ କରିବା, ସେତେବେଳେ ଏହା ପ୍ରକୃତ ବଳଶାଳୀ ହୋଇପାରିବ। ଯୋଗ ମସ୍ତିଷ୍କ ଓ ହୃଦୟ ମଧ୍ୟରେ ସମ୍ପର୍କ ସ୍ଥାପନ କରେ। ଏହା ରୋଗ ମୁକ୍ତି ଓ ଭୋଗମୁକ୍ତିର ମାଧ୍ୟମ। ଆଉ ଏବେ ମୁଁ ଦେଖୁଛି ଏହା ମନ, ବୁଦ୍ଧି ଓ ଶରୀରକୁ ଯୋଡ଼ିବା ସଙ୍ଗେ ସଙ୍ଗେ ଏହାଠୁ ବଳି ସମଗ୍ର ବିଶ୍ୱକୁ ଯୋଡ଼ିବାର କାର୍ଯ୍ୟ କରିପାରେ। ଆମେ କାହିଁକି ଏହାର ଅଗ୍ରଦୂତ ନ ହେବା? ମାନବ ଜାତିର କଲ୍ୟାଣ କରୁଥିବା ଏହି ବିଦ୍ୟାକୁ କାହିଁକି ସହଜରେ ଉପଲବ୍ଧ ନ କରାଇବା? ଭାରତର କୋଣ ଅନୁକୋଣରେ 21 ଜୁନ୍ ଦିନ ଯୋଗ ଦିବସ ପାଳନ କରାଯାଉ। ଆପଣଙ୍କର ପରିବାରର ସଦସ୍ୟ, ବନ୍ଧୁବାନ୍ଧବ କିମ୍ବା ମିତ୍ର କେହି ଯଦି ବିଦେଶରେ ରହୁଥାନ୍ତି, ତେବେ ସମସ୍ତଙ୍କୁ ମଧ୍ୟ ଟେଲିଫୋନ୍ କରି ଜଣାନ୍ତୁ ଯେ ସେମାନେ ମଧ୍ୟ ସେଠାରେ ଏକତ୍ରିତ ହୋଇ ଯୋଗ ଦିବସ ପାଳନ କରନ୍ତୁ। ଯଦି ଯୋଗ ବିଷୟରେ ସେମାନଙ୍କର କିଛି ଜ୍ଞାନ ନାହିଁ, ତେବେ ଏ ବିଷୟର ପୁସ୍ତକ ନେଇ ଏହାକୁ ପଢ଼ି ଯୋଗ କ'ଣ ତାହା ସମସ୍ତଙ୍କୁ ବୁଝାନ୍ତୁ। ମୋ ମତରେ ଆମେ ଯୋଗ ଦିବସକୁ ପ୍ରକୃତରେ ବିଶ୍ୱ କଲ୍ୟାଣ ପାଇଁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ରୂପରେ, ମାନବ ଜାତିର କଲ୍ୟାଣ ରୂପରେ ପାଳନ କରିବା। ମାନସିକ ଚାପ ମଧ୍ୟ ଦେଇ ଗତି କରୁଥିବା ମାନବ ଜାତି, ବାଧାବିଘ୍ନ ମଧ୍ୟରେ ହତାଶ ହୋଇ ବସିଥିବା ମଣିଷକୁ ନୂଆ ଚେତନା, ନୂଆ ଶକ୍ତି ଦେବାର ସାମର୍ଥ୍ୟ ଯୋଗରେ ରହିଛି। ମୁଁ ଚାହୁଁଛି ଯେ ବିଶ୍ୱ ଯାହାକୁ ଗ୍ରହଣ କରିଛି, ବିଶ୍ୱ ଯାହାକୁ ସମ୍ମାନିତ କରିଛି, ବିଶ୍ୱକୁ ଭାରତ ଯାହା ଦେଇଛି, ସେହି ଯୋଗ ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ ହେବା ଆବଶ୍ୟକ। ଆହୁରି 3 ସପ୍ତାହର ସମୟ ରହିଛି, ଆପଣ ନିଶ୍ଚୟ ଚେଷ୍ଟା କରନ୍ତୁ ଏବଂ ଅନ୍ୟମାନଙ୍କୁ ମଧ୍ୟ ଏଥିରେ ସାମିଲ କରାନ୍ତୁ, ଏହା ମୋର ଅନୁରୋଧ। ମୁଁ ଆଉ ଗୋଟିଏ କଥା କହିବାକୁ ଚାହେଁ, ବିଶେଷ କରି ମୋର ସେନାବାହିନୀର ଯବାନମାନଙ୍କୁ, ଯେଉଁମାନେ ଆଜି ଦେଶକୁ ସୁରକ୍ଷା ଯୋଗାଇବାର ଦାୟିତ୍ୱରେ ରହିଛନ୍ତି, ଏବଂ ସେମାନଙ୍କୁ ମଧ୍ୟ, ଯେଉଁମାନେ ସେନାରୁ ଅବସର ଗ୍ରହଣ କରିସାରି ନିଜର ଜୀବନଯାପନ କରୁଛନ୍ତି, ଦେଶ ପାଇଁ ତ୍ୟାଗ ତପସ୍ୟା କରୁଥିବା ଯବାନମାନଙ୍କୁ। ହେଲେ ଏକଥା ମୁଁ ପ୍ରଧାନମନ୍ତ୍ରୀ ଭାବରେ କହୁନାହିଁ, ମୋ ଭିତରେ ଥିବା ମଣିଷ ପଣିଆ, ହୃଦୟର ସଚ୍ଚୋଟତା ଏବଂ ମନର ଗଭୀରତା ମଧ୍ୟରୁ ମୋ ଦେଶର ସୈନିକମାନଙ୍କ ସହ ମୁଁ ଆଜି କଥା ହେବା ପାଇଁ ଚାହୁଁଛି। ୱାନ୍ ରାଙ୍କ ୱାନ୍ ପେନ୍ସନ୍, ଏହା କ'ଣ ସତ ନୁହେଁ ଯେ ବିଗତ 40 ବର୍ଷ ଧରି ଏହି ପ୍ରଶ୍ନ ଅସମାହିତ ହୋଇ ପଡ଼ିରହିଛି? ଏହା କ'ଣ ସତ ନୁହେଁ ଯେ ଏହା ପୂର୍ବ ସରକାରଗୁଡ଼ିକ ଏ ବିଷୟରେ ଆଲୋଚନା କଲେ ଅଥଚ କାମ କିଛି କଲେନି? ମୁଁ ଆପଣମାନଙ୍କୁ ଭରସା ଦେଉଛି, ଅବସରପ୍ରାପ୍ତ ଯବାନମାନଙ୍କ ଗହଣରେ ମୁଁ ପ୍ରତିଶ୍ରୁତି ଦେଇଛି ଯେ ମୋ ସରକାର ୱାନ୍ ରାଙ୍କ ୱାନ୍ ପେନ୍ସନ୍ ଲାଗୁ କରିବ। ଆମେ ଦାୟିତ୍ୱରୁ ଓହରି ଯାଇନାହୁଁ ଏବଂ ସରକାର ଗଠନ ପରେ ବିଭିନ୍ନ ବିଭାଗ ଏ ଦିଗରେ କାର୍ଯ୍ୟ ମଧ୍ୟ କରୁଛନ୍ତି। ମୁଁ ଯେତିକି ଭାବୁଥିଲି ସେତେ ସହଜ କଥା ନୁହେଁ, ଏହା ଜଟିଳ ବିଷୟ ଏବଂ 40 ବର୍ଷ ଧରି ଏଥିରେ ସମସ୍ୟାମାନ ଯୋଡ଼ାଯାଇଛି। ମୁଁ ଏହାକୁ ସରଳ କରିବା ପାଇଁ, ସର୍ବସ୍ୱୀକାର୍ଯ୍ୟ କରିବା ପାଇଁ ସରକାରରେ ବସିଥିବା ସମସ୍ତଙ୍କୁ ଉପାୟ ବାହାର କରିବା ପାଇଁ ନିୟୋଜିତ କରିଛି। ପ୍ରତି ମୁହୂର୍ତ୍ତର ଖବର ଗଣମାଧ୍ୟମରେ ଦେବା ଅନାବଶ୍ୟକ, ଏହାର କୌଣସି ଧାରା ବିବରଣୀ ନଥାଏ। ମୁଁ ଆପଣମାନଙ୍କୁ ଭରସା ଦେଉଛି ଯେ ଏହି ସରକାର, ପୁଣି ଥରେ କହୁଛି, ଏହି ସରକାର ଆପଣଙ୍କର ୱାନ୍ ରାଙ୍କ ୱାନ୍ ପେନ୍ସନ୍ ସମସ୍ୟାର ସମାଧାନ ନିଶ୍ଚିତ ଭାବେ କରିବ। ଯେଉଁ ଚିନ୍ତାଧାରା ନେଇ ଆମେ ବଢ଼ିଛୁ, ଯେଉଁ ଆଦର୍ଶକୁ ନେଇ ଆମେ ଆଗେଇ ଚାଲିଛୁ, ସେଥିରେ ଆପଣଙ୍କର ଜୀବନର ଗୁରୁତ୍ୱ ଅତ୍ୟଧିକ। ମୋ ପାଇଁ ଆପଣଙ୍କ ଜୀବନ ସହ ସଂଶ୍ଳିଷ୍ଟ ହେବା, ଆପଣଙ୍କର କଥା ଚିନ୍ତା କରିବା କେବଳ କୌଣସି ସରକାରୀ କାର୍ଯ୍ୟକ୍ରମ କିମ୍ବା କୌଣସି ରାଜନୈତିକ କାର୍ଯ୍ୟକ୍ରମ ନୁହେଁ, ଏହା କେବଳ ମୋର ଦେଶଭକ୍ତିର ପରିପ୍ରକାଶ। ମୁଁ ପୁଣି ଥରେ ମୋ ଦେଶର ସମସ୍ତ ସେନାବାହିନୀର ଯବାନମାନଙ୍କୁ କହିବାକୁ ଚାହୁଁଛି ଯେ ରାଜନୈତିକ ଫାଇଦା ଉଠାଇବା ଲୋକେ 40 ବର୍ଷ ଧରି ଏହି ଖେଳ ଖେଳୁଥିଲେ, ସେ ରାସ୍ତା ମୋ ପାଇଁ ସ୍ୱୀକାର୍ଯ୍ୟ ନୁହେଁ। ଆଉ ମୁଁ ଏଭଳି କୌଣସି ପଦକ୍ଷେପ ଗ୍ରହଣ କରିବାକୁ ଚାହେଁ ନାହିଁ ଯାହା ସମସ୍ୟାକୁ ଜଟିଳ କରିଦେବ। ଆପଣ ମୋ ଉପରେ ବିଶ୍ୱାସ ରଖନ୍ତୁ, ଯେଉଁମାନଙ୍କୁ କେବଳ କଥା କୁହା ରାଜନୀତି କରିବାର ଅଛି ତାହା ତାଙ୍କ ଇଚ୍ଛା। ଦେଶ ପାଇଁ ବଞ୍ଚୁଥିବା ଏବଂ ପ୍ରାଣବଳୀ ଦେଉଥିବା ଲୋକଙ୍କ ପାଇଁ ମୁଁ ଯାହା କରିପାରିବି ତାହା ମୋର କରିବାର ଅଛି, ଏହାହିଁ ମୋର ଇଚ୍ଛା ଏବଂ ମୋର ବିଶ୍ୱାସ ଯେ ମୋର ମନର କଥା, ଯେଉଁଥିରେ ସତ୍ୟତା ବ୍ୟତୀତ ଆଉ କିଛି ନାହିଁ, ନିଶ୍ଚୟ ଆପଣଙ୍କ ମନକୁ ପାଇବ। 40 ବର୍ଷ ପର୍ଯ୍ୟନ୍ତ ଆପଣ ଧୈର୍ଯ୍ୟ ଧରି ରହିଛନ୍ତି, ମୋତେ କିଛି ସମୟ ଦିଅନ୍ତୁ, କାର୍ଯ୍ୟ କରିବାର ସୁଯୋଗ ଦିଅନ୍ତୁ, ଆଉ ଆମେ ମିଳିମିଶି ଏକାଠି ବସି ଏହି ସମସ୍ୟାଗୁଡ଼ିକର ସମାଧାନ କରିବା। ମୁଁ ପୁଣି ଥରେ ଦେଶବାସୀଙ୍କୁ ଏହି ଭରସା ଦେବା ପାଇଁ ଚାହୁଁଛି। ଏହି ଛୁଟି ଦିନରେ ସମସ୍ତେ କେଉଁଠି ନା କେଉଁଠି ତ ଯାଇଥିବେ, ଭାରତର ବିଭିନ୍ନ କୋଣକୁ ଯାଇଥିବେ, ହୁଏତ କିଛି ଲୋକ ଏବେ ଯିବା ପାଇଁ ଯୋଜନା କରୁଥିବେ। ସ୍ୱାଭାବିକ କଥା, ସିଇଂ ଇଜ୍ ବିଲିଭିଂ। ଆମେ ଯେବେ ଭ୍ରମଣରେ ବାହାରୁ, ବନ୍ଧୁବାନ୍ଧବଙ୍କର ଘରକୁ ଯାଉ, କୌଣସି ପର୍ଯ୍ୟଟନ ସ୍ଥାନକୁ ଯାଉ, ଦୁନିଆକୁ ଦେଖିବାର ବୁଝିବାର ସୁଯୋଗ ମିଳେ। ଯିଏ କେବଳ ନିଜ ଗାଁର ପୋଖରୀ ଦେଖିଛି ଏବଂ ପ୍ରଥମ ଥର ପାଇଁ ଯେତେବେଳେ ସିଏ ସମୁଦ୍ର ଦେଖେ, ସେତେବେଳେ କେଜାଣି କ'ଣ ହେଉଥିବ ସେ ମନର ଭାବ, ନିଜ ଗାଁକୁ ଫେରି ସେ କହିପାରେନି, ବର୍ଣ୍ଣନା କରିପାରେନି ଯେ ସମୁଦ୍ର କେତେ ବିଶାଳ। ଦେଖିଲେ ଗୋଟିଏ ଭିନ୍ନ ଅନୁଭୂତି ମିଳେ। ଆପଣ ଛୁଟି ଦିନରେ ନିଜ ସାଙ୍ଗସାଥୀଙ୍କ ସହ, ନିଜ ପରିବାରର ସଦସ୍ୟମାନଙ୍କ ସହ କେଉଁଠି ନା କେଉଁଠି ନିଶ୍ଚୟ ଯାଇଥିବେ କିମ୍ବା ଯିବା ପାଇଁ ଯୋଜନା କରିଥିବେ। ମୁଁ ଜାଣିନି, ଯେତେବେଳେ ଆପଣ ଭ୍ରମଣରେ ଯାଆନ୍ତି ସେତେବେଳେ ଡାଏରୀ ଲେଖିବାର ଅଭ୍ୟାସ ଆପଣଙ୍କର ଅଛି କି ନାହିଁ। ଲେଖିବା କଥା, ନିଜର ଅନୁଭୂତିକୁ ଲେଖିବା କଥା। ନୂଆ ନୂଆ ଲୋକଙ୍କ ସହ ସାକ୍ଷାତ ହୁଏ, ସେମାନଙ୍କର କଥା ଶୁଣି ଡାଏରୀରେ ଲିପିବଦ୍ଧ କରିବା କଥା। ଯାହା ଦେଖିଲେ ତାର ବର୍ଣ୍ଣନା ଲେଖିବା କଥା, ତାହାକୁ ନିଜ ଅନ୍ତରରେ ସ୍ଥାନିତ କରିବା ଉଚିତ। ଉପରଠାଉରିଆ ଭାବେ ଦେଖି ଆଗକୁ ବଢ଼ିଯିବା ଉଚିତ ନୁହେଁ, କାରଣ ଏହି ଭ୍ରମଣ ସ୍ୱୟଂ ଏକ ପ୍ରକାର ଶିକ୍ଷା। ସମସ୍ତଙ୍କୁ ହିମାଳୟ ଉପରକୁ ଯିବାର ସୁଯୋଗ ମିଳେନି, କିନ୍ତୁ ଯେଉଁ ଲୋକ ହିମାଳୟ ଭ୍ରମଣ କରିଛନ୍ତି ଏବଂ ତା ଉପରେ ପୁସ୍ତକ ରଚନା କରିଛନ୍ତି, ତାକୁ ପଢ଼ିଲେ ଯାତ୍ରାର ଆନନ୍ଦ ସମ୍ପର୍କରେ ଆପଣ ଜାଣିପାରିବେ। ମୁଁ କହୁନି ଯେ ଆପଣ ଲେଖକ ହୋଇଯାଆନ୍ତୁ, କିନ୍ତୁ ଭ୍ରମଣକୁ କେବଳ ଭ୍ରମଣ ଭାବରେ ନ ଦେଖି ଏଥିରୁ କିଛି ଶିଖିବାର ଚେଷ୍ଟା କରନ୍ତୁ, ଏହି ଦେଶକୁ ବୁଝିବାର ଚେଷ୍ଟା କରନ୍ତୁ, ଏହାର ବିଭିନ୍ନତାକୁ ବୁଝିବାକୁ ଚେଷ୍ଟା କରନ୍ତୁ। ସେଠାକାର ଖାଦ୍ୟ, ବେଶପୋଷାକ, କଥାବାର୍ତ୍ତା, ରୀତିନୀତି, ସେମାନଙ୍କର ସ୍ୱପ୍ନ, ସେମାନଙ୍କର ଆକାଂକ୍ଷା, ସେମାନଙ୍କର ସୁବିଧା ଅସୁବିଧା। ବିରାଟ ଦେଶ ଆମର, ପୁରା ଦେଶକୁ ଜାଣିବାର ଅଛି, ବୁଝିବାର ଅଛି। ଗୋଟିଏ ସମ୍ପୂର୍ଣ୍ଣ ଜନ୍ମ ଏଥିପାଇଁ ଊଣା। ଆପଣ ନିଶ୍ଚୟ କେଉଁଠି ନା କେଉଁଠି ଯାଇଥିବେ କିମ୍ବା ଯିବା ପାଇଁ ଯୋଜନା କରିଥିବେ। ମୋର ଗୋଟିଏ ଇଚ୍ଛା, ଆପଣଙ୍କର ସେହି ଯାତ୍ରାର ଅନୁଭୂତି ମୋ ସହିତ ସେୟାର କରିପାରିବେ କି? ସତରେ ମୁଁ ବହୁତ ଖୁସି ହେବି। ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଆପଣ ଇନକ୍ରେଡିବୁଲ ଇଣ୍ଡିଆ ହାସ୍ଟ୍ୟାଗ୍ ସହ ମୋତେ ନିଜର ଫଟୋ, ନିଜର ଅନୁଭୂତି ନିଶ୍ଚୟ ପଠାନ୍ତୁ। ସେଥିରୁ ଯାହା ମୋତେ ଭଲ ଲାଗିବ ସେଗୁଡ଼ିକୁ ମୁଁ ଆଗକୁ ଅନ୍ୟମାନଙ୍କ ସହ ସେୟାର କରିବି।
ଆପଣଙ୍କ ଅନୁଭୂତିକୁ ଅନ୍ତତଃ ଥରେ ଦେଖିବା, ଯାହା ଆପଣ ଦେଖିଲେ ତାହାକୁ ମୁଁ ମଧ୍ୟ ଦୂରରେ ବସି ଅନୁଭବ କରିପାରିବି।
ଆପଣ ଯେମିତି ସମୁଦ୍ରକୂଳରେ ଏକା ଏକା ବୁଲିପାରୁଛନ୍ତି ତାହା ଏବେ ତ ମୋ ପକ୍ଷରେ ସମ୍ଭବ ନୁହେଁ, କିନ୍ତୁ ମୁଁ ଆପଣଙ୍କ ଅନୁଭୂତିକୁ ଜାଣିବାକୁ ଚାହୁଁଛି। ଆପଣଙ୍କର ଉତ୍ତମ ଅନୁଭୂତିକୁ ମୁଁ ସମସ୍ତଙ୍କ ସହ ସେୟାର କରିବି। ଆଜି ଭଲ ଲାଗିଲା, ଗରମ ଦିନ କଥା ପୁଣି ଥରେ ମନେ ପକାଇ ଦେଉଛି। ମୁଁ ଏହା ହିଁ ତ ଚାହିଁବି ଯେ ଆପଣ ନିଜର ଯତ୍ନ ନିଅନ୍ତୁ, ରୋଗାକ୍ରାନ୍ତ ହୁଅନ୍ତୁନି। ଗରମଠାରୁ ନିଜକୁ ରକ୍ଷା କରିବାର ଉପାୟ ତ ଅଛି, ହେଲେ ପଶୁପକ୍ଷୀମାନଙ୍କ କଥା ବି ମନରେ ରଖିଥିବେ। ମନର କଥା ଆଜି ଅନେକ ହେଲା, ମନରେ ଯାହା ଯାହା ଆସିଲା ସେ କଥା ମୁଁ କହିଗଲି। ଆରଥରକୁ ପୁଣି ଥରେ ସାକ୍ଷାତ ହେବ, ପୁଣି କହିବି। ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା, ବହୁତ ବହୁତ ଧନ୍ୟବାଦ।